ମୁଁ ଲକ୍ଷ୍ମୀ ସାହୁ ନିରଞ୍ଜନ ନଗର ଆମର 21 ନମ୍ବର ୱାର୍ଡରୁ କହୁଛି। ଆମର 3 ଦିନ 4 ଦିନ ହେଲାଣି ଆଜି କି ଅଳିଆ ଗାଡ଼ି ଆସୁନାହିଁ। 4 ଦିନ ହେଲା ଅଳିଆ ଗାଡ଼ି ଆସୁନାହିଁ, ଆସୁ କହିବୁ? ଆଉ ଆମର ଆମର ଗାଡ଼ି ଯଦି ସୁବିଧା ହେଇକି ଯଦି ଅଳିଆ ଗାଡ଼ିଟା ଟିକେ ଉଠିବା ପାଇଁ ଆସନ୍ତା, କି ସଫେଇ ବାଲା ବି ଆସୁନାହାନ୍ତି। ଆଉ ଆପଣ ପଠେଇବେ ଯଦି ଆମେ ବହୁତ ଖୁସି ହବୁ। ଆମର ଅଳିଆ ଗାଡ଼ି ସଫା ହବା ଦରକାର ଆମ ରାସ୍ତାଘାଟ।